ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର, ପହିଲା ମୁଖ୍ୟ ଖବର। ଭିତ୍ତିଭୂମି ନିର୍ମାଣ ପ୍ରକଳ୍ପମାନଙ୍କୁ ଜଳବାୟୁ ଅନୁକୂଳ ଆର୍ ଶକ୍ତିଶାଳୀ କରବାର ଦରକାର କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଲୋକସଭା ନିର୍ବାଚନର ଦୁଇ ନମ୍ଘର ଖେପ ଲାଗି ଆଇଷ୍ଠାନୁ ମୂଲ ହେଲା ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା। ବିଶ୍ୱବିଦ୍ୟାଳୟମାନଙ୍କେ ପିଏଚ୍ଡି ପାଠ୍ୟକ୍ରମ ଥି ନାଁ ଲେଖାବାର ଲାଗି ଦେବାର୍କେ ପଡ଼ବା ନେଟ୍ ପରୀକ୍ଷା। ଆଉ ରାଜ୍ୟର ଭିନ୍ ଭିନ୍ ଇଲାକାନ ଆଇବା ତିନି ଦିନ ଭିତରେ 2-3 ଡିଗ୍ରୀ ସେଲ୍ସିୟସ୍ ବଢ଼ବା ତାତି। ଭିତ୍ତିଭୂମି ଆଉ ନିର୍ମାଣ ପ୍ରକଳ୍ପମାନଙ୍କୁ ଜଳବାୟୁ ଅନୁକୂଳ ଆଉ ଶକ୍ତିଶାଳୀ କରବାର ଉପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୋର୍ ଦେଇଛନ୍। ଆଜି ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନର କେନ୍ଦ୍ରୀୟ ପୂର୍ତ୍ତ ବିଭାଗ ସିପିଡବ୍ଲ୍ୟୁଡିର ସହକାରୀ ନିର୍ବାହୀ ଯନ୍ତ୍ରୀମାନଙ୍କୁ ଉଦ୍ବୋଧନ ଦେଇକରି ରାଷ୍ଟ୍ରପତି କହିଛନ୍ତି ଯେ କୋଠା, ସଡ଼କ ଆଉ ଅଲଗା ଭିତ୍ତିଭୂମି ସ୍ଥାୟୀ, ଶକ୍ତିଦକ୍ଷ, ପରିବେଶ ଅନୁକୂଳ ହେବାର ଉଚିତ। ଇଞ୍ଜିନିୟରମାନେ ସେମାନଙ୍କର ଆଭିମୁଖ୍ୟଥି ଅଭିନବ ହେବାର ଦରକାର, ଯେନ୍ଥି ସେମାନେ ଉଦୀୟମାନ ଆହ୍ୱାନର ପ୍ରଭାବଶାଳୀ ମୁକାବିଲା କରିପାରିବେ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ମେସିନ୍ ଲର୍ଣ୍ଣିଂ ଆର୍ ରୋବୋଟ ବାଗିର୍ ନୂଆ ଆର୍ ଉଦୀୟମାନ ଜ୍ଞାନକୌଶଳ ପାରମ୍ପରିକ ଚିନ୍ତାଧାରାକେ ବଦଳଉଛେ ବୋଲି ରାଷ୍ଟ୍ରପତି କହିଛନ୍। ସବୁଜ ନିର୍ମାଣ ସମୟର ଆବଶ୍ୟକତା ଆଉ ନିର୍ମାଣ ଅଭିନବ ପଦ୍ଧତି ଇ କ୍ଷେତ୍ରର ପରିବର୍ତ୍ତନ ଆନ୍ବାର ସମ୍ଭାବନା ରହିଛେ ବୋଲି ରାଷ୍ଟ୍ରପତି କହିଛନ୍। ଲୋକସଭା ନିର୍ବାଚନର ଦୁଇ ନମ୍ଘର ଖେପ ଲାଗି ଆଜିଠାନୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ମୂଲ ହୋଇଛି। ଇ ଖେପେ 12 ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳ ଆର୍ ଆଉଟର ମଣିପୁର ଶାସନ ସହିତ 88 ଲୋକସଭା ଆସନ ଲାଗି ଭୋଟ୍ ହେବା। କେରଳର 20 ଆସନ, କର୍ଣ୍ଣାଟକର 14, ରାଜସ୍ଥାନର 13, ଉତ୍ତରପ୍ରଦେଶ ଆଉ ମହାରାଷ୍ଟ୍ରର 8 ଲେଖା, ମଧ୍ୟପ୍ରଦେଶର 7, ଆସାମ ବିହାରର 5 ଲେଖା, ପଶ୍ଚିମବଙ୍ଗ ଛତିଶଗଡ଼ର 3 ଲେଖା ଆଉ ମଣିପୁର, ତ୍ରିପୁରା ଆଉ ଜମ୍ମୁ କାଶ୍ମୀରର 1 ଲେଖା ଆସନ ଭୋଟ୍ ହେବା। ଏଥିଲାଗି ଆଇବା ମାସ 4 ତକ ନାମାଙ୍କନ ପତ୍ର ଦାଖଲ କରାଯିବା। ଜମ୍ମୁ କାଶ୍ମୀରର 6 ଦିନ ଆଉ ବାକି ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳର 5 ଦିନ ନାମାଙ୍କନ ପତ୍ର ଯାଞ୍ଚ କରାଯିବା। ଏସବୁ ଆସନ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରବାର ଶେଷ ଦିନ 8 ରହିଛି। ଇତାର ଉତ୍ରୁ 26 ଦିନ ଭୋଟ୍ ହେବା ବୋଲି ସୂଚନା ମିଳିଛି। ସେଆଡ଼େ ପହିଲା ଖେପ ନାମାଙ୍କନ ପତ୍ର ଦାଖଲର ଗଲାକାଲ ଶେଷ ଦିନ ଥିଲା। ଇ କ୍ଷେପେ 17 ରାଜ୍ୟ ଆଉ 4 କେନ୍ଦ୍ରଶାସିତ ଅଞ୍ଚଳର 102 ଲୋକସଭା ଆସନ ଲାଗି ଆଇବା ମାସ 19 ଦିନ ଭୋଟ୍ ହେବା। ନିର୍ବାଚନ ଘୋଷଣା ହେବାର ଉତ୍ରୁ ଝାରସୁଗୁଡ଼ା ଜିଲ୍ଲାର ଭିନ୍ ଭିନ୍ ରାଜନୈତିକ ଦଳ ତରଫରୁ ନିର୍ବାଚନୀ ପ୍ରଚାର ପ୍ରସ୍ତୁତି ମୂଲ ହୋଇଛି। ସେନ୍ତା ନିର୍ବାଚନ ଯେନ୍ତା ସୁରୁଖୁର୍ତ୍ତି ହେବା ସେଥିଲାଗି ପ୍ରଶାସନ ତରଫରୁ ଭି ପ୍ରସ୍ତୁତି ଚାଲିଛି। ନିର୍ବାଚନ କାମଥି ନିୟୋଜିତ ହୋଇଥିବା କର୍ମଚାରୀମାନଙ୍କୁ ଭିନ୍ ଭିନ୍ କ୍ଷେପେ ତାଲିମ ଦିଆଯାଉଛି। ନିର୍ବାଚନ ପ୍ରସ୍ତୁତି ବାବଦେ ଜିଲ୍ଲା ରିଟର୍ଣ୍ଣିଂ ଅଧିକାରୀ ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା କହିଛନ୍ତି,
ଆମର ଜିଲ୍ଲାରେ 2 କନ୍ଷ୍ଟିଚୁଏନ୍ସି ମିଶାଇକି 515 ବୁଥ୍ ଅଛି। ଆମର ସେଥିରୁ ଆମର ଝାରସୁଗୁଡ଼ା କନ୍ଷ୍ଟିଚୁଏନ୍ସିରେ ହେଉଛି 257 ଆଉ ଆମର ବ୍ରଜରାଜନଗର କନ୍ଷ୍ଟିଚୁଏନ୍ସିରେ ହେଉଛି 258 ବୁଥ୍ ରହୁଛି। ଟୋଟାଲ 397 ଲୋକେସନରେ 515 ବୁଥ୍ ଅଛି। ଟୋଟାଲ ଇଲେକ୍ଟର ଆମର ହେଉଛନ୍ତି 4,43,035 ଜିଲ୍ଲାର ଟୋଟାଲ ଇଲେକ୍ଟର, ହୁଇଚ୍ ଇଜ୍ ଇପି ରେସିଓ, ଯେଉଁଟା ମାନେ ଆମର ଇଲେକ୍ଟୋରାଲ ରେସିଓ ହେଉଛି ମୋର ଦେନ୍ 66%, ଇଟ୍ ଇଜ୍ ଏ ଗୁଡ୍ ରେସିଓ। ତାପରେ ଆମର ହେଉଛି ଜେଣ୍ଡର ରେସିଓ, ଯଦି ଆମେ ଦେଖିବା ଆମ ଷ୍ଟେଟ୍ ହେଉଛି 972, ହ୍ୱେରେଜ୍ ଆମ ଜିଲ୍ଲାର ହେଉଛି 994, ହୁଇଚ୍ ଇଜ୍ ଆଗେନ୍ ଏ ଭେରି ହେଲ୍ଦି ରେସିଓ। ବିସାଇଡ୍ସ ଦାଟ୍ ଆମର ଏପିକ୍ କଭରେଜ 100% ଅଛି ଏଜ୍ ଅନ୍ ଡେଟ୍, ଯେତିକି ଲୋକ ଆପ୍ଲାଏ କରିଛନ୍ତି ଆମର ଇଲିଜିବୁଲ ଭୋଟର ଅଛନ୍ତି ସମସ୍ତଙ୍କୁ ଆମେ ଏପିକ୍ ଦେଇସାରିଲୁଣି, ବଟ୍ ଇଟ୍ ଇଜ୍ ଏ କଣ୍ଟିନ୍ୟୁସ୍ ପ୍ରୋସେସ୍, ଏବେ ବି ଏଡିସନ୍ ଚାଲିଛି, ଏଡିସନ୍ ଟିଲ୍ ନୋମିନେସନ୍ ଯାଇ ଚାଲେ। ତ ବିସାଇଡ୍ସ ଦାଟ୍ ଆମର ଏଥର ବୁଥ୍ ଗୁଡ଼ାକ ଡିଫରେଣ୍ଟ କାଟାଗୋରିରେ ଗୋଟେ ସ୍ପେଶିଆଲ ମାନେ କରାହେଇଛି ଡ୍ରାଇଭ, ଲାଇକ୍ ଆମର ଯୋଉଟା ଆଗରୁ ପିଙ୍କ ବୁଥ୍ କହୁଥିଲେ ଏବେ ସଖୀ ବୁଥ୍ କୁହାହଉଛି, ଯୋଉଟାକି ଫିମେଲ୍ ସେଣ୍ଟ୍ରିକ ବୁଥ୍ ଯୋଉଟା କୁହାହଉଛି, 80 ହବ ଟୋଟାଲ ଜିଲ୍ଲାରେ। ତା ସହିତ ଆମେ ୟୁଥ୍ ମ୍ୟାନେଜ ବୁଥ୍ 10 କରୁଛୁ। ବିସାଇଡ୍ ଦାଟ୍ ଆମର ପିଡବ୍ଲ୍ୟୁଡି ମ୍ୟାନେଜ ବୁଥ୍ ଗୋଟେ ହବ, ସେମିତି 4 ବୁଥ୍ ଅଛି। ଇନ୍ ଆଡିସନ୍ ଟୁ ଦାଟ୍ ଆମର ଗୋଟେ ହାଇବ୍ରିଡ୍ ବୁଥ୍ କନ୍ସେପ୍ଟ ଆସିଛି, ଯୋଉଠିକି ମେଲ୍ ଫିମେଲ୍ ମିଶିକି ଡ୍ୟୁଟି କରିବେ, ସେଇଭଳିଆ 264 ବୁଥ୍ ଅଛି। ତ ଏଥର ସ୍ପେଶିଆଲ ଇନ୍କ୍ଲୁସିଭନେସ୍ ଯୋଉଟା କୁହାହଉଛି କମିଶନଙ୍କର ମୋଟୋ, ତ ଆମେ ଡ୍ୟୁଟିରେ ବି ଇନ୍କ୍ଲୁସିଭନେସ୍ ଦେଖିବା ପାଇଁ ଚେଷ୍ଟା କରୁଛୁ, ସମସ୍ତଙ୍କୁ ଇନଭଲ୍ଭ କରିବା ପାଇଁ ଗୋଟେ ଚେଷ୍ଟା କରିଛୁ। ତାପରେ ବେସିକ୍ ପ୍ରିପାରେସନ୍ ତ ଆମର ଏବେ ହେଇଗଲାଣି, ଅଲ୍ ବୁଥ୍ ଆଇଡେଣ୍ଟିଫାଇ ହେଇକି ଆମେ ଏଏମ୍ଏଫ୍ ଯୋଉଟା କୁହାଯାଏ ମାନେ ଏସ୍ୟୋର୍ଡ ମିନିମମ୍ ଫାସିଲିଟି, ଲାଇକ୍ ଇଲେକ୍ଟ୍ରିସିଟି ହେଇଗଲା, ର୍ୟାମ୍ପର ଫାସିଲିଟି ହେଇଗଲା, ଡ୍ରିଙ୍କିଂ ୱାଟର ହେଇଗଲା, ତାପରେ ଆମର ଫ୍ୟାନ୍ ଆଉ ଲାଇଟ୍ ବେସିକ୍ ଯୋଉଟା ଦରକାର ସେଗୁଡ଼ାକ ଏନ୍ସ୍ୟୋର୍ ହେଇଗଲାଣି ସବୁ ବୁଥ୍ରେ। ବିସାଇଡ୍ସ ଦାଟ୍ ଯେହେତୁ ଏଥର ହିଟ୍ ମାନେ ଅଧିକା ହେବ ବୋଲି କହୁଛୁ, ତା ପାଇଁ ଆମେ ବି ସ୍ପେଶିଆଲ ପ୍ରୋଭିଜନ କରୁଛୁ।
ସେଆଡ଼େ ଆମର ଝାରସୁଗୁଡ଼ା ସମ୍ଭାଦଦାତା ବସନ୍ତ ଜେନା କହିଛନ୍ତି,
ସାଧାରଣ ନିର୍ବାଚନ ତାରିଖ ଘୋଷଣା ହୋଇଯାଇଛି, ଏଥିପାଇଁ ଝାରସୁଗୁଡ଼ା ଜିଲ୍ଲା ନିର୍ବାଚନ ବିଭାଗ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଝାରସୁଗୁଡ଼ା ଜିଲ୍ଲାରେ ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି, ଝାରସୁଗୁଡ଼ା ଓ ବ୍ରଜରାଜନଗର। 6,67,859 ଜନସଂଖ୍ୟା ବିଶିଷ୍ଟ ଝାରସୁଗୁଡ଼ା ଜିଲ୍ଲାରେ 4,43,75 ଜଣ ମତଦାତା ରହିଛନ୍ତି। ଉଭୟ ନିର୍ବାଚନ ମଣ୍ଡଳୀରେ ମୋଟ 515 ମତଦାନ କେନ୍ଦ୍ର ପ୍ରସ୍ତୁତ କରାଯାଇଛି।
ରାଜ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଦିନକିଆ କଳାହାଣ୍ଡି ଗସ୍ତି ଆସିକରି ଭବାନୀପାଟଣାଠାରେ ଆଇବା ନିର୍ବାଚନ ବାବଦେ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଆଉ ଆଇନ ଶୃଙ୍ଖଳା ବାବଦେ ସମୀକ୍ଷା କରିଛନ୍। କଳାହାଣ୍ଡି ଲୋକସଭା ଅଧୀନତି ଥିବା କଳାହାଣ୍ଡି ଆର୍ ନୂଆପଡ଼ାର 7 ବିଧାନସଭା ନିର୍ବାଚନ ମଣ୍ଡଳୀନ କେନ୍ତା ନିରପେକ୍ଷ ଆର୍ ସ୍ୱଚ୍ଛ ନିର୍ବାଚନ ହେବା ସେ ବାବଦେ ସମୀକ୍ଷା କରିଥିଲେ। କଳାହାଣ୍ଡି ଆଉ ନୂଆପଡ଼ା ନକ୍ସଲ ପ୍ରବଣ ହୋଇଥିବାରୁ ଖାସ୍କରି ଆଇନ ଶୃଙ୍ଖଳା ରକ୍ଷା ଲାଗି ପ୍ରସ୍ତୁତି ବାବଦେ ପୁଲିସ୍ ଅଧିକାରୀମାନଙ୍କ ସାଙ୍ଗେ ଶ୍ରୀ ଧଳ ଆଲୋଚନା କରିଥିଲେ। ଅଧିକାରୀ କର୍ମଚାରୀ କି ଠିକା କର୍ମଚାରୀ ନିର୍ବାଚନ ଥି କେନ୍ସି ରାଜନୈତିକ ଦଳ ସାଙ୍ଗେ ସାମିଲ ହୋଇକରି ରାଜନୈତିକ କାର୍ଯ୍ୟ ନାଇଁ କରବାର୍କେ ସେ ସତର୍କ କରିଥିଲେ। ଏହି ସମୀକ୍ଷା ବୈଠକ ଥି ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର କଳାହାଣ୍ଡି ଆଉ ନୂଆପଡ଼ା ଜିଲ୍ଲାର ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକ ଯୋଗ ଦେଇଥିଲେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଦେଶେ ବିଶ୍ୱବିଦ୍ୟାଳୟମାନଙ୍କେ ପିଏଚ୍ଡି ପାଠ୍ୟକ୍ରମ ଥି ନାଁ ଲେଖାବାର ଲାଗି ଛାତ୍ରଛାତ୍ରୀମାନଙ୍କୁ ଜାତୀୟ ଯୋଗ୍ୟତା ପରୀକ୍ଷା ନେଟ୍ ଦେବାର୍କେ ପଡ଼୍ବା। ଜାତୀୟ ଟେଷ୍ଟିଂ ଏଜେନ୍ସି ଏନ୍ଟିଏ ତରଫୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ୟୁଜିସି ଏହି ପରୀକ୍ଷା କର୍ବା। ଇ ଶିକ୍ଷାବର୍ଷ 2024-25 ଜାତୀୟ ଟେଷ୍ଟିଂ ଏଜେନ୍ସିର ସ୍କୋର ଜରିଆଥି ଛାତ୍ରଛାତ୍ରୀମାନେ ପିଏଚ୍ଡି ପାଠ୍ୟକ୍ରମ ଥି ନାଁ ଲେଖାଇ ପାର୍ବେ। ଆଇବା ଜୁନ୍ ମାସୁ ଇ ବ୍ୟବସ୍ଥା ଲାଗୁ ହେବା ବୋଲି ୟୁଜିସି ତରଫୁ ସୂଚନା ମିଳିଛି। ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ଜେଇଇ ମେନ୍ସ ସେକେଣ୍ଡ ସେସନ୍ ଲାଗି ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀମାନଙ୍କ ଲାଗି ଆଗୁଆ ଇଣ୍ଟିମେସନ୍ ସ୍ଲିପ୍ ଜାରି କରିଛି। ଜେଇଇ ମେନ୍ସ ସେକେଣ୍ଡ ସେସନ୍ ପରୀକ୍ଷା ଏପ୍ରିଲ୍ 4-12 ଭିତରେ ହେବା। ଏହି ପରୀକ୍ଷା ବିଦେଶର 22 ସହର ସହିତ 319 ସହର୍ଥି ହେବା। ରାଜ୍ୟରେ ଥିବା ସରକାରୀ ସ୍କୁଲ୍ମାନଙ୍କେ ପିଏମ୍ ଶ୍ରୀ ସ୍କୁଲ୍ ଯୋଜନା ଲାଗୁ କରବାର ଲାଗି ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗ ତରଫୁ ପ୍ରକ୍ରିୟା ମୂଲ ହୋଇଛି। ଏଥିଲାଗି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ସଙ୍ଗେ ବୁଝାମଣାପତ୍ର ସ୍ୱାକ୍ଷର କରବାର ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍। ଏ ବାବଦେ ଗଣଶିକ୍ଷା ବିଭାଗ କମିଶନର ଆଉ ସଚିବ ଅସ୍ୱସ୍ତି ଏସ୍ ଶିକ୍ଷା ମନ୍ତ୍ରଣାଳୟକେ ଚିଠି ଲେଖିଛନ୍। ବୁଝାମଣାପତ୍ର ସ୍ୱାକ୍ଷରିତ ହେଲେ ଆଇବା 2024-25 ଶିକ୍ଷାବର୍ଷରୁ ସବୁ ସ୍କୁଲ୍ମାନଙ୍କେ ପିଏମ୍ ଶ୍ରୀ ସ୍କୁଲ୍ ଯୋଜନା ଲାଗୁ ହେବ। ସମ୍ବଲପୁର ମହାନଗର ନିଗମର ହୀରାକୁଦ ସହନ ଚାପିଥିବା ଝାଡ଼ାବାନ୍ତି ଏଚ୍ଏନ୍ ଆୟତ୍ତି ଅଛେ ବୋଲି ହୀରାକୁଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧୀକ୍ଷକ କହିଛନ୍। ଆଜି 3 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍। ସେମାନଙ୍କୁ ହୀରାକୁଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା କରାଯାଉଛି। ସେଆଡ଼େ 2 ଆକ୍ରାନ୍ତ ଭଲ୍ ହେବାର ଉତ୍ରୁ ଡାକ୍ତରଖାନାରୁ ଘରକେ ଫେରିଛନ୍। ଜିଲ୍ଲା ପ୍ରଶାସନ ତରଫୁ ବ୍ୟାପକ ସଚେତନ କରାଯିବାର ସହିତ ସହରର ଭିନ୍ ଭିନ୍ ଇଲାକା ସହିତ ଅଙ୍ଗନବାଡ଼ି କର୍ମୀ ଆଶାକର୍ମୀ ଘର ଘର ବୁଲିକରି ଲୋକଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବୁଝ୍ବାର ସହିତ ଉଷୋ ବାଟୁଛନ୍। ଆକାଶବାଣୀ ସମ୍ବଲପୁର କେନ୍ଦ୍ରନ କାର୍ଯ୍ୟରତ ସହାୟକ ଯନ୍ତ୍ରୀ ପ୍ରକାଶ ରାଜ ଗାବ୍ରିଆଲ ଆଜି ଅବସର ନେଇଛନ୍। ସେ 1996 ମେଘାଳୟର ଆକାଶବାଣୀ ଆଇଜଲ କେନ୍ଦ୍ରନ ଅଭିଯାନ୍ତ୍ରିକ ସହାୟକ ଭାବେ ଚାକିରି ମୂଲ କରିଥିଲେ। ତାର ଉତ୍ରୁ 2002 ଆକାଶବାଣୀ ସମ୍ବଲପୁର କେନ୍ଦ୍ରକେ ବଦଲି ହୋଇକରି ଆସିଥିଲେ। ଆକାଶବାଣୀ ସମ୍ବଲପୁର କେନ୍ଦ୍ରନ ସେ 2022 ବରିଷ୍ଠ ଅଭିଯାନ୍ତ୍ରିକୀ ସହାୟକ ଆର୍ ତାର ଉତ୍ରୁ 2024 ସହାୟକ ଯନ୍ତ୍ରୀ ଭାବେ ପଦୋନ୍ନତି ପାଇଥିଲେ। ଆଜି ଆକାଶବାଣୀ ରିକ୍ରିଏସନ୍ କ୍ଲବ ତରଫୁ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ସମ୍ବଲପୁରର ନାଟ୍ୟ ଅନୁଷ୍ଠାନ ସ୍ୱର ତରଫୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରଦର୍ଶନ କଳା ବିଭାଗ ସହଭାଗିତା ଥି ଆଇବା କାଲିଠାରୁ 31 ତକ ସମ୍ବଲପୁର ବିଶ୍ୱବିଦ୍ୟାଳୟର ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟନ ଅନ୍ତର୍ଜାତୀୟ ନାଟକ ମହୋତ୍ସବ ହେବା। ଏଥି 2 ଅନ୍ତର୍ଜାତୀୟ ନାଟକ ଦଲ ଆର୍ ଗୋଟିଏ ଜାତୀୟ ଦଲ ଭାଗ ନେବେ। ରାଜ୍ୟର ଭିନ୍ ଭିନ୍ ଇଲାକାନ ପାଗ ସୁଖା ରହୁଥିବାରୁ ଆଇବା 3 ଭିତରେ ତାପମାତ୍ରା 2-3 ଡିଗ୍ରୀ ସେଲ୍ସିୟସ୍ ବଢ଼୍ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ କୁହାଯାଇଛି। ସେନ୍ତା ପଶ୍ଚିମ ଆଭ୍ୟନ୍ତରୀଣ ଆଉ ଦକ୍ଷିଣ ଓଡ଼ିଶାର ବହୁଟେ ଜାଗାନ ତାପମାତ୍ରା 38-40 ଡିଗ୍ରୀ ଆଉ ଉପକୂଳ ଆଉ ଉତ୍ତର ଓଡ଼ିଶାର ତାପମାତ୍ରା 36-38 ଡିଗ୍ରୀ ଭିତରେ ରହିବା ବୋଲି ଅନୁମାନ କରାଯାଇଛି। ଇ ମାସର ଶେଷ ତକ୍ ପାଗ ସୁଖା ରହିବା। ଶେଷ ମୁଖ୍ୟ ଖବର ଫେରଖେ ଭିଭିଭୂମି ନିର୍ମାଣ ପ୍ରକଳ୍ପମାନଙ୍କୁ ଜଳବାୟୁ ଅନୁକୂଳ ଆର୍ ଶକ୍ତିଶାଳୀ କରବାର ଦରକାର କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଲୋକସଭା ନିର୍ବାଚନର ଦୁଇ ନମ୍ଘର ଖେପ୍ ଲାଗି ଆସ୍ଥାନୁ ମୂଲ ହେଲା ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା। ବିଶ୍ୱବିଦ୍ୟାଳୟମାନଙ୍କେ ପିଏଚ୍ଡି ପାଠ୍ୟକ୍ରମ ଥି ନାଁ ଲେଖାବାର ଲାଗି ଦେବାରକେ ପଡ଼ବା ନେଟ୍ ପରୀକ୍ଷା ଆଉ ରାଜ୍ୟର ଭିନ୍ ଭିନ୍ ଇଲାକାନ ଆଇବା ତିନ୍ ଦିନ ଭିତରେ ଦୁଇନୁ ତିନି ଡିଗ୍ରୀ ସେଲ୍ସିୟସ୍ ବଢ଼ବା ତାତି। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।